ନମସ୍କାର, ମୁଁ ଗୀତାଞ୍ଜଳି ବେହେରା କହୁଛି, ନିରଙ୍କାରୀ ନଗର 21 ନମ୍ବର ୱାର୍ଡରୁ। ମୁଁ ସିଏନ୍ସି ମେମ୍ବର। ଆମ ସାଇକି ରେଗୁଲାର ଅଳିଆ ଗାଡ଼ି ଆସୁନି, ଅଳିଆ ପକେଇବାର ଅସୁବିଧା ହେଉଛି। ଆପଣ ଡେଲି ଅଳିଆ ପକେଇବାର ଅବ୍ୟବସ୍ଥା କରୁ ହେଲେ ଆମେ ଉପକୃତ ହେବୁ।